ନମସ୍କାର, ମୁଁ ଯଶୋଦା ବେହେରା କହୁଛି, 63 ନମ୍ବର ୱାର୍ଡ ସତନଗରରୁ। ଆମର ଏଠି ଡ୍ରେନ୍ର ଅସୁବିଧା ରହୁଛି, ବର୍ଷିନରେ ଡ୍ରେନ୍ ଚୋକ୍ ହେଇଯାଇଛି ପୁରା, ଆଉ ଅଳିଆ ପାଣି ସବୁ ବାହାରକୁ ବାହାରି ଆସୁଛି। ଦୟାକରି ଡ୍ରେନ୍ ଯଦି ଆପଣ ଭଲସେ ସଫା କରିଦିଅନ୍ତେ ଆମେ ବହୁତ ଚିର ଉପକୃତ ହୁଅନ୍ତୁ, କାହିଁକି ନା ବର୍ଷା ଦିନ ଡେଙ୍ଗୁ ଚାରିଆଡ଼େ ବ୍ୟାପୁଛି, ଛୋଟ ଛୁଆଙ୍କୁ ଧରିକି ଆମେ ରହୁଛୁ, ବହୁତ ସମସ୍ୟାର ସମ୍ମୁଖୀନ ବି ହେବାକୁ ପଡୁଛି। ଦୟାକରି ତାର କିଛି ଗୋଟେ ବ୍ୟବସ୍ଥା କରନ୍ତୁ, ପଦକ୍ଷେପ ଗୋଟେ ନିଅନ୍ତୁ।